आकाशवाणी। संवाद पढ़ुछंति आदित्य नारायण दास। मुख्य संवाद, दिल्ली विधानसभा निर्वाचन पर भोटदान शेष। प्राथमिक सूचना अनुजाई 58% मताधिकार सब्यस्त। प्रयागराज महाकुंभ मेलार त्रिवेणी संगम रे बुड़ पकाइले प्रधानमंत्री नरेंद्र मोदी। अगरतला ठारे 2806 जन हिताधिकारी निजुक्ति पत्र बंटन कले स्वराष्ट्रमंत्री। यूएनजीए रो सभापति फिलिमोन यांग को नुआदिल्ली ठारे साक्षात कले वैदेशिक मंत्री एस जयशंकर। एवं लाहली बदलरे कोलकाता ठारे खेला जिबो मुंबई और हरियाणा मध्यरे रणजी ट्रॉफी क्वार्टर फाइनल मैच। विस्तृत संवाद, दिल्ली विधानसभा निर्वाचन पर 58% मतदान होता प्राथमिक सूचनारू जमापड़ 70 सदस्य विशिष्ट ही विधानसभा निर्वाचन लगे आज सका 7 भोट ग्रहण आरंभ हो संध्या 6 पर्यंत चलता। उत्तर पूर्व दिल्ली जिले सर्वाधिक 63.83% मतदान होता बेले साहदार 61.35% भोट ग्रहण होपरी। उत्तर दिल्ली में मतदान हार 57.24% रही बेले उत्तर पश्चिम 58.05% रही। दक्षिण दिल्ली जिले में 55.72% भोट ग्रहण होता बेले नूआदिल्ली में 54.37%, दक्षिण पश्चिम 58.86% और पश्चिम दिल्ली में 57.42% मतदान होता प्राथमिक सूचनारू जमापड़। केन्द्रीय दिल्ली जिले में 55.24% और पूर्व दिल्ली में 58.98% मतदाता सेमानकर मताधिकार सब्यस्त करिसेंति। तबे दक्षिण दिल्ली जिले में सर्वनिम्न 53.77% मतदान होइतिबार खबर मिली। अन्यपक्ष तमिलनाडुर इरोड पूर्व विधानसभा क्षेत्र और उत्तर प्रदेश मिल्कीपुर में उपनिर्वाचन अनुष्ठित होइछि। सर्वशेष सूचना अनुजाई इरोड पूर्व विधानसभा लगे 64.02% और मिल्कीपुर में 65.25% मतदान होता जमापड़। प्रधानमंत्री नरेंद्र मोदी आज उत्तर प्रदेश प्रयागराज महाकुंभ मेलार त्रिवेणी संगम में बुड़ पकाई। सामाजिक गणमाध्यम पोस्टे प्रधानमंत्री कहते संगम में बुड़ पकाई से ऐश्वरिक अनुभूति लाभ करते देशवासी गंगामाता आशीर्वाद करने समस्त सुस्थ और निरामय रखत प्रधानमंत्री कामना कर। आम संवाददाता देखा सूचना अनुजाई मुख्यमंत्री योगी आदित्यनाथ प्रधानमंत्री डंगे त्रिवेणी संगम पर्यंत यात्रा करते प्रधानमंत्री सेठे पूजार्चना कर। ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ତୀର୍ଥସ୍ଥଳରେ ଭିତ୍ତିଭୂମି ଏବଂ ସୁବିଧା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ପ୍ରୟାଗରାଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି 5,500 କୋଟି ଟଙ୍କାର 176 ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ, ଯେଉଁଥିରେ ସାଧାରଣ ଜନତାଙ୍କ ପାଇଁ ଯୋଗାଯୋଗ ସୁବିଧା ଓ ସେବାରେ ଉନ୍ନତି ଘଟିଥିଲା। ସୂଚନାଯୋଗ୍ୟ ଗତମାସ 13 ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆସନ୍ତା 26 ପର୍ଯ୍ୟନ୍ତ ଜାରି ରହିବ। ଏଯାଏଁ 29 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ସେଠାରେ ବୁଡ଼ ପକାଇ ସାରିଲେଣି ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଆଜି ସକାଳେ ପ୍ରୟାଗରାଜଠାରେ ମଧ୍ୟ ବୁଡ଼ ପକାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ରିଜିଜୁ 144 ବର୍ଷ ପରେ ପଡ଼ିଥିବା ଏହି ବିରଳ ସଂଯୋଗ ଅବସରରେ ସମସ୍ତେ ପବିତ୍ର ସ୍ନାନ କରିବାକୁ ଆହ୍ୱାନ ଦେଇଛନ୍ତି। ଅଗରତଲାଠାରେ ଅନୁଷ୍ଠିତ ଏକ ବୃହତ୍ ନିଯୁକ୍ତି ମେଳାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଫାର୍ମାସିଷ୍ଟ ଲାବୋରେଟୋରୀ ଟେକ୍ନିସିଆନ୍ଙ୍କ ସମେତ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଶ୍ରୀ ଶାହା କହିଛନ୍ତି 2,806 ଜଣ ହିତାଧିକାରୀ ଯେଉଁମାନେ ଆଜି ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ତ୍ରିପୁରା ଏବଂ ବିକଶିତ ଭାରତ ପ୍ରଚେଷ୍ଟାର ଏକ ଅଂଶବିଶେଷ ପାଲଟିଛନ୍ତି। ଦିନେ ଯେଉଁ ରାଜ୍ୟ ଅସ୍ଥିରତା ଓ ଦୁର୍ନୀତିରେ ବୁଡ଼ି ରହିଥିଲା ସେଠାରେ ବିକାଶର ସୂର୍ଯ୍ୟୋଦୟ ଘଟିଛି। ସେ ପୁଣି କହିଛନ୍ତି ତ୍ରିପୁରା ଏବେ ଯୋଗାଯୋଗରେ ସୁଦୃଢ଼ ହେବା ସହ ବିକଶିତ ହେବାରେ ଲାଗିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଜାତିସଂଘ ସାଧାରଣ ସଭା ୟୁଏନ୍ଜିଏର ସଭାପତି ଫିଲିମୋନ୍ ୟାଙ୍ଗଙ୍କୁ ଭେଟିଛନ୍ତି। ଜାତିସଂଘ କାର୍ଯ୍ୟସୂଚୀ ଅନୁଯାୟୀ ଉଭୟ ଜାତିସଂଘ ସଂସ୍କାର ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଞ୍ଚଳିକ, ବୈଶ୍ୱିକ ଏବଂ ବିଭିନ୍ନ ବିକାଶମୂଳକ ବିଷୟରେ ଦୁଇ ନେତା ମତ ବିନିମୟ କରିଥିବାର ଶ୍ରୀ ଜୟଶଙ୍କର କହିଛନ୍ତି। ଇସ୍ମାଇଲି ମୁସଲମାନମାନଙ୍କର ଧର୍ମୀୟ ନେତା ଆଗାଖା ଚତୁର୍ଥଙ୍କର 88 ବର୍ଷ ବୟସରେ ପର୍ତ୍ତୁଗାଲରେ ପରଲୋକ ଘଟିଛି। 20 ବର୍ଷ ବୟସରେ ସେ ଇମାମ ହୋଇଥିଲେ। ସେ ଆଗାଖା ଡେଭଲପମେଣ୍ଟ ନେଟୱାର୍କର ନେତୃତ୍ୱ ନେବା ସହିତ 30 ଦେଶରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନ ଓ ଜୀବିକା ନିର୍ବାହରେ ଉନ୍ନତି ଆଣିଥିଲେ। ସେ ମୁସଲମାନ ସମାଜ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାରେ ବିଶେଷ ଜଣାଶୁଣା ଥିଲେ। ଯୁବରାଜ କରିମ ଆଗାଖା ଇସ୍ମାଇଲ ମୁସଲମାନମାନଙ୍କର 49ତମ ବଂଶାନୁକ୍ରମିକ ଇମାମ ଥିଲେ। 20 ବର୍ଷ ବୟସରେ 1957 ଇସ୍ମାଇଲ ମୁସଲମାନମାନଙ୍କର ଇମାମ ଭାବରେ ତାଙ୍କ ଜେଜେବାପାଙ୍କର ଉତ୍ତରାଧିକାରୀ ହୋଇଥିଲେ। ବହୁ ଦଶନ୍ଧି ଧରି ଆଗାଖା ଜଣେ ଉତ୍ତମ ବ୍ୟବସାୟୀ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ସେ ଆଧ୍ୟାତ୍ମିକ ଏବଂ ସାଂସାରିକ କାର୍ଯ୍ୟ ମଧ୍ୟରେ ବେଶ୍ ସମନ୍ୱୟ ରକ୍ଷା କରିପାରିଥିଲେ। ଆଗାଖାଙ୍କୁ ଲିସବନ୍ରେ କବର ଦିଆଯିବ। ତାଙ୍କ ଇଚ୍ଛାପତ୍ରରେ ନାମିତ ଉତ୍ତରାଧିକାରୀଙ୍କ ନାମ ଘୋଷଣା ହେବା ପୂର୍ବରୁ ଲିସବନ୍ରେ ତାଙ୍କ ପରିବାର ଏବଂ ଧାର୍ମିକ ନେତାମାନଙ୍କ ଉପସ୍ଥିତିରେ ଏହା ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ମାଇଲ ମୁସଲମାନମାନଙ୍କର ନେତା କରିମ ଆଗାଖା ଚତୁର୍ଥଙ୍କର ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଗାଖା ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ। ବିଶେଷକରି ସେବା ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳ ବିକାଶ ଏବଂ ମହିଳାମାନଙ୍କର ସଶକ୍ତିକରଣରେ ଆଗାଖାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଗତ ଦିନରେ ଶ୍ରୀ ଖାଙ୍କ ସହିତ ହୋଇଥିବା କଥୋପକଥନକୁ ଶ୍ରୀ ମୋଦି ମନେ ପକାଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓପନ୍ ଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ ଆଲ୍ଟମ୍ୟାନ୍ଙ୍କୁ ଭେଟିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଯୁକ୍ତି ବିଦ୍ୟାକୁ ବ୍ୟବସ୍ଥିତ କରାଇବାରେ ମାର୍ଗ ଦେଖାଇଛନ୍ତି। ଏହି ଅବସରରେ ଶ୍ରୀ ଆଲ୍ଟମ୍ୟାନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି। ଏଆଇ ଷ୍ଟାକ୍, ଜିପିୟୁଏସ୍ ମଡେଲ ଏବଂ ବିଭିନ୍ନ ଆପ୍ଲିକେସନ୍ ସଂକ୍ରାନ୍ତରେ ସେ ଆଲ୍ଟମ୍ୟାନ୍ଙ୍କ ସହ ଶ୍ରୀ ବୈଷ୍ଣବ ଆଲୋଚନା କରିଥିବାର କହିଛନ୍ତି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ପୁଲିସ ଜଣେ ନାଇଜେରିଆ ନାଗରିକଙ୍କଠାରୁ 26,18,000 ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରିବା ସହ ତାଙ୍କୁ ଗିରଫ କରିଛି। ସେ ଭାରତରେ ବେଆଇନ ଭାବେ ରହିଆସୁଥିଲେ ବୋଲି ପୁଲିସ କହିଛି। ଗତ ସୋମବାର ଦିନ ସମ୍ପୃକ୍ତ ବ୍ୟକ୍ତି ଭାସି ଅଞ୍ଚଳର ବିଜୟଲକ୍ଷ୍ମୀ ନଗରରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ନାର୍କୋଟିକ୍ସ ବିରୋଧୀ ସେଲ୍ର ଏକ ଦଳ ତାଙ୍କୁ ଠାବ କରିଥିଲା। ଯାଞ୍ଚ ବେଳେ ପୁଲିସ ତାଙ୍କଠାରୁ 20,99,000 ଟଙ୍କାର 1 କିଲୋଗ୍ରାମ, 497 ଗ୍ରାମର ଏଫ୍ରେଡାଇନ୍ ଡ୍ରଗ୍ ଓ 519,000 ଟଙ୍କାର 17 କିଲୋଗ୍ରାମ, 300 ଗ୍ରାମ ଓଜନର କୋକେନ୍ ଜବତ କରିଛି। ଘାନାର ମୂଳ ବାସିନ୍ଦା ଏହି ନାଇଜେରିଆ ନାଗରିକଙ୍କୁ ଧରାଯିବା ପରେ ସେ ଭାରତରେ ରହୁଥିବାର କୌଣସି ବୈଧ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ। ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ NDPS ଏବଂ ବୈଦେଶିକ ଆଇନ ଅନୁଯାୟୀ ସମ୍ପୃକ୍ତ ନାଇଜେରିଆ ନାଗରିକଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଲାହଲି ବଦଳରେ କୋଲକାତାଠାରେ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ 8-12 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ମୁମ୍ବାଇ ଏବଂ ହରିୟାଣା ମଧ୍ୟରେ ଖେଳାଯିବ। ତେବେ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ ନେଇ କୌଣସି ସୂଚନା କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଦିଆଯାଇ ନାହିଁ। ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ର ସଭାପତି ଅଜିଙ୍କର ନାୟକ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ ନେଇ ସୂଚନା ଦେବା ସହ କହିଛନ୍ତି, ବିସିସିଆଇରୁ ଏନେଇ ତାଙ୍କ ପାଖକୁ ପତ୍ର ଆସିଛି। ମୁମ୍ବାଇ 42 ଥର ରଣଜୀ ଟାଇଟଲ ହାସଲ କରିଛି। ଅନ୍ୟ କ୍ୱାର୍ଟର ଫାଇନାଲରେ ପୁଣେଠାରେ ଜାମ୍ମୁ କାଶ୍ମୀର ଏବଂ କେରଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ନାଗପୁରଠାରେ ବିଦର୍ଭ ଓ ତାମିଲନାଡୁ ଏବଂ ରାଜକୋଟଠାରେ ଗୁଜରାଟ ଓ ସୌରାଷ୍ଟ୍ର ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟଦାନ ଶେଷ। ପ୍ରାଥମିକ ସୂଚନା ଅନୁଯାୟୀ 58% ମତାଧିକାର ସାବ୍ୟସ୍ତ। ପ୍ରୟାଗରାଜର ମହାକୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗରତଲାଠାରେ 2,806 ଜଣ ହିତାଧିକାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ୟୁଏନ୍ଜିଏର ସଭାପତି ଫିଲିମୋନ୍ ୟାଙ୍ଗ୍ଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଏବଂ ଲାହଲି ବଦଳରେ କୋଲକାତାଠାରେ ଖେଳାଯିବ ମୁମ୍ବାଇ ଓ ହରିୟାଣା ମଧ୍ୟରେ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।